ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନଥି ସାରା ଦେଶ ପାଲିଥିଲା ସ୍ୱଚ୍ଛତା ହିଁ ସେବା ଅଭିଯାନ। ଦେଶେ ଜିଏସ୍ଟି ସଂଗ୍ରହଥି ରେକର୍ଡ। ଗଲା ବଛର ସେପ୍ଟେମ୍ବରରୁ ଏ ବଛର ସେପ୍ଟେମ୍ବର ମାସେ ବଢ଼ିଛେ 10%। ଆନ୍ତର୍ଜାତୀୟ ବରିଷ୍ଠ ଦିବସ ଅବସରରେ ଭିନ୍ ଭିନ୍ଠାନେ ହୋଇଯାଇଛେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଆଉ ଲଘୁଚାପ ପ୍ରଭାବଥି ରାଜ୍ୟ ଲାଗି ରହିଛେ ବର୍ଷା। ଏବେ 24 ଘଣ୍ଟା ଭିତରେ ଜବର ବର୍ଷା ସମ୍ଭାବନା ଥିବାରୁ 7 ଜିଲ୍ଲାକେ ସତର୍କ ସୂଚନା ଜାରି। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାରା ଦେଶ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନର ନେତୃତ୍ୱ ନେଇଛନ୍। ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ 1 ତାରିଖ 1 ଘଣ୍ଟା 1 ସାତକେ ସମର୍ଥନ ଜନାଇକରି ଦେଶର ଭିନ୍ ଭିନ୍ ଜାଗାନ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି। ଏ ଉଲ୍ଗୁନେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଆଉ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସ୍, ଡକ୍ଟର ଜିସି ନାରଙ୍ଗ ମାର୍ଗ ଆଉ ଶ୍ରେୟା ମିଶ୍ର ମାର୍ଗନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ, ସଫେଇ କର୍ମଚାରୀ ଆଉ ସାଧାରଣ ନାଗରିକଙ୍କ ସହିତ ସ୍ୱଚ୍ଛତାର ଲାଗି 1 ଘଣ୍ଟା ସାମୁହିକ ଶ୍ରମଦାନ କରିଥିଲେ। ଶ୍ରୀ ପ୍ରଧାନ ଏ ଅବସରରେ କହିଛନ୍ତି ଯେ ଦେଶକେ ସ୍ୱାଧୀନତା ଦେବାର୍ଥେ ମୁଖିଆ ଭୂମିକା ନେଇଥିବା ଜାତୀୟ ଜନକ ମହାତ୍ମା ଗାନ୍ଧୀ ଆଉ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଆବାକାଲ ଜୟନ୍ତୀ ପାଳନ ହେବା। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକମାନଙ୍କୁ ନିଜ ନିଜର ଅଞ୍ଚଳର ସ୍ୱଚ୍ଛତା ରକ୍ଷା ଲାଗି ଘଣ୍ଟେ ଶ୍ରମଦାନ କରିବାରକେ ଆହ୍ୱାନ ଦେଇଥିଲେ। ଇଟା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱତି ସ୍ୱଚ୍ଛ ଭାରତକେ ଜନ ଆନ୍ଦୋଳନର ରୂପ ଦେବାର ଲାଗି ଅନନ୍ୟ ପ୍ରୟାସ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଏ ଅବସରରେ ସ୍ୱେଚ୍ଛାକୃତ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ସମ୍ଭଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଛକଠାନୁ ଡକ୍ଟର ନେଲସନ ମଣ୍ଡେଲା ଛକ ତକ ବହୁତ ଛାତ୍ରଛାତ୍ରୀ ଆଉ ଶିକ୍ଷକ ଶିକ୍ଷୟିତ୍ରୀ ରେଲି କରିବାର ସହିତ ଆବର୍ଜନା ସଫା କରିଥିଲେ ଆଉ ସଚେତନତା ଲାଗି ନାଟକ ପ୍ରଦର୍ଶନ କରିଥିଲେ। ମହାନଗର ନିଗମ ଆଉ ସମ୍ଭଲପୁର ରେଲ ମଣ୍ଡଳର ସ୍ୱଚ୍ଛତା ହିଁ ସେବା ଅଭିଯାନ ହୀରାକୁଦ ଡ୍ୟାମ୍ର ରାଇଟ୍ ଡାଇକ୍ଠାରେ ସଫେଇ ଅଭିଯାନ କରାଯାଇଥିଲା। ମହାନଦୀ କୋଇଲା କମ୍ପାନୀ ତରଫ କର୍ମଚାରୀ ଆଉ ଅଧିକାରୀମାନେ ବୁର୍ଲା ମୁଖ୍ୟାଳୟ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାର 14 ଖଣି ଏରିଆନ ଆଉ ପର୍ଯ୍ୟଟନ ସ୍ଥଳ ସଫା କରିଥିଲେ। ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ଠାରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସହିତ ବହୁତଟି ମହିଳା ମହାଦେବଗୁଡ଼ିନୁ ନେଇକରି ମା ନଘରିଆଣୀଗୁଡ଼ି ତକ ସଫେଇ ଅଭିଯାନ ସାମିଲ ହୋଇଥିଲେ। ବଲାଙ୍ଗୀର, ପାଟନାଗଡ଼, ଟିଟିଲାଗଡ଼ ଆର୍ କଣ୍ଟାବାଞ୍ଜି ସହିତ ଜିଲ୍ଲାର ଭିନ୍ ଭିନ୍ ଜାଗାନୁ ଆଜି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ବିନକା ଆଉ ତରଭାବାଗିର ସହର ଆଉ ଗାଁମାନଙ୍କେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ, ସାମାଜିକ ଆଉ ଶିକ୍ଷାନୁଷ୍ଠାନମାନଙ୍କ ତରଫ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା। ଦେବଗଡ଼ ଜିଲ୍ଲାର ସଦର ମହକୁମା ଆଉ 3 ବ୍ଲକ୍ର ସ୍କୁଲ ଆଉ କଲେଜମାନଙ୍କେ ଛାତ୍ରଛାତ୍ରୀମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ର ବେହେରାଗୁଡ଼ାଠାରେ ସିଆର୍ପିଏଫ୍ ବାଟାଲିୟନ୍ ତରଫ ଆଉ ଭବାନୀପାଟଣାର ଦୂରଦର୍ଶନ କେନ୍ଦ୍ରର କର୍ମଚାରୀ ଓ ଅଧିକାରୀମାନଙ୍କର ସ୍ୱଚ୍ଛତା ଅଭିଯାନ କରିଥିଲେ। ବରଗଡ଼ ଜିଲ୍ଲା ପାଇକମାଲଠାରେ ସିଆର୍ପିଏଫ୍ ତରଫ ଡାକ୍ତରଖାନା, ରାସ୍ତା ଆଉ ମନ୍ଦିର ପରିସରର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଝାରସୁଗୁଡ଼ା ରୋଡ୍ ରେଲୱେ ଷ୍ଟେସନଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆଉ ଛାତ୍ରଛାତ୍ରୀମାନେ ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମହିଳା କଲେଜ, କେନ୍ଦ୍ରୀୟ ବିଦ୍ୟାଳୟ ଆଉ ଜଙ୍ଗଲ ଓ ପରିବେଶ ବିଭାଗ ତରଫ ହୋଇଥିବା ସ୍ୱଚ୍ଛତା ଅଭିଯାନରେ ଅଧିକାରୀ ଆର୍ କର୍ମଚାରୀମାନେ ଶ୍ରମଦାନ କରିଥିଲେ। ବୌଦ୍ଧ ଜିଲ୍ଲାର ବଲାସିଙ୍ଗା ସହିତ ଅଲଗା ଜାଗାମାନଙ୍କେ ସିଆର୍ପିଏଫ୍ର ଅଧିକାରୀ ଆଉ କର୍ମଚାରୀମାନେ ସାଧାରଣ ଲୋକଙ୍କ ସହିତ ମିଶିକରି ସଫେଇ ଅଭିଯାନ କରିଥିଲେ। ଇନ ଜନେ ଦେଇ ଯେପରି ଯେ ସ୍ୱଚ୍ଛ ଭାରତ ଅଭିଯାନଟି ଶ୍ରମଦାନ ଜରିଆ ନାଗରିକମାନେ ସାମିଲ ହେବାରକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲା ମନ୍ କି ବାତ୍ କାର୍ଯ୍ୟକ୍ରମଟି ଅନୁରୋଧ କରିଥିଲେ। ସହରାଞ୍ଚଳ ସ୍ୱଚ୍ଛ ଭାରତ ଅଭିଯାନଟି ଆଜି ସକାଳର 10-11 ବଜେ ତ ଘଣ୍ଟେ ଲାଗି ଶ୍ରମଦାନ ଅଭିଯାନଟି ସାମିଲ ହେବାରକେ ସେ ଆହ୍ୱାନ ଦେଇଥିଲେ। ଶ୍ରମଦାନ ଲାଗି ଦେଶର 6,40,000 ଜାଗାକେ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ତରଫ ଚିହ୍ନଟ କରାଯାଇଥିଲା। ଦେଶରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ ଗଲା ସେପ୍ଟେମ୍ବର ମାସେ ରେକର୍ଡ ବୃଦ୍ଧି ହାସଲ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ସେପ୍ଟେମ୍ବର ମାସେ 1,62,000 କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି। ଜିଏସ୍ଟି ସଂଗ୍ରହଟି ଗଲା ଅଗଷ୍ଟ ମାସରୁ ସେପ୍ଟେମ୍ବର ମାସ ତକ 2.3% ବୃଦ୍ଧି ହୋଇଛି। ହେନ୍ତା ଗଲା ଆର୍ଥିକ ବଛର ସେପ୍ଟେମ୍ବର ମାସରୁ ଏଥର 10% ବୃଦ୍ଧି ହାସଲ ହୋଇଛି। ସେବା ଆମଦାନୀ ସହିତ ଘରୋଇ କାରବାର ଆୟଥି ଗଲା ବଛରୁ 14% ବଢ଼ିଛି। ଓଡ଼ିଶାନୁ ସେପ୍ଟେମ୍ବର ମାସେ 13% ବୃଦ୍ଧି ସହିତ 4,249 କୋଟି ଟଙ୍କା ଜିଏସ୍ଟି ଆଦାୟ କରାଯାଇଛି। ଭାରତର ପହିଲା ସୌର ମିଶନ ଆଦିତ୍ୟ ଏଲ୍1 ପୃଥିବୀରୁ 9.2 ଲକ୍ଷ କିଲୋମିଟର ଗତି କରବାର ସହିତ ପ୍ରଭାବ କ୍ଷେତ୍ରକେ ଅତିକ୍ରମ କରିସାରିଛି। ଇ ବାଦ ଇସ୍ରୋ ତରଫରୁ କୁହାଯାଇଛି ଯେ ଇହାଦେ ପୃଥିବୀ ଆଉ ସୂର୍ଯ୍ୟ ମଝାତ ହୋଇଥିବା ଲାଗ୍ରାଜ ପଏଣ୍ଟ ଏକ ଆଡ଼କେ ଆଦିତ୍ୟ ଏଲ୍1 ବଢୁଛି। ରାଜ୍ୟ 3663 କୋଟି ଟଙ୍କା 19 ପ୍ଲାଷ୍ଟିକ ଇସ୍ପାତ ଖାଦ୍ୟ ପ୍ରକ୍ରିୟାକରଣ ଆଉ ପୋଷାକ ତିଆରି ଶିଳ୍ପ ପ୍ରକଳ୍ପ ବସାବାର ପ୍ରସ୍ତାବକେ ଗଲାକାଲି ଭୁବନେଶ୍ୱରଠାରେ ହୋଇଥିବା ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରେନ୍ସ ଅଥରିଟିର ବୈଠକଟି ମଞ୍ଜୁର କରାଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ମଞ୍ଜୁର ଶିଳ୍ପମାନଙ୍କ ଜରିଏ 13663 କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଇତାର ଭିତରୁ ସୁନ୍ଦରଗଡ଼ ଜିଲ୍ଲାନ 17,32,00,000 ଟଙ୍କା ଖର୍ଚ୍ଚା କରାଯାଇକରି ଭିତ୍ତିଭୂମି ପ୍ରକଳ୍ପ, 205 କୋଟି ଟଙ୍କା ମକା ପ୍ରକ୍ରିୟାକରଣ ୟୁନିଟ୍ ଆଉ 31,83,00,000 ଟଙ୍କା ଖର୍ଚ୍ଚା କରାଯାଇକରି ଏଲ୍ଏଲ୍ପି ଶିଳ୍ପ ସ୍ଥାପନା କରାଯିବା। ଏହି ତିନି ପ୍ରକଳ୍ପ ଜରିଏ 935 ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। 1991 ମିଳିତ ଜାତିସଂଘ ତରଫ ବରିଷ୍ଠ ନାଗରିକମାନଙ୍କର ସମସ୍ୟା ଆର୍ ତାର ପ୍ରତିକାର ଲାଗି ଏହି ଦିବସ ପାଳନ କରାଯାଉଛି। ଏ ଉଲ୍ଗୁନେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫ ନେଲସନ୍ ମଣ୍ଡେଲା ଛକଠାନୁ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ ତକ୍ ଗୋଟିଏ ପଦଯାତ୍ରାଟି ବହୁତ ଜନ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ। ଇତାର ଉତ୍ତରୁ ଭିନ୍ ଭିନ୍ ଯୋଜନା ବାବଦେ ଜିଲ୍ଲା ତପସ୍ୱିନୀ ପ୍ରେକ୍ଷାଳୟଠାରେ ଗୋଟିଏ ସଚେତନତା ସଭା କରାଯାଇଥିଲା। ବୌଦ୍ଧ ଟାଉନ୍ହଲ୍ଠାରେ ହୋଇଥିବା ସଭାଟି ଜିଲ୍ଲାପାଳ ନୃସିଂହ ଚରଣ ସାହୁ 3 ଶତାୟୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନୂଆପଡ଼ା ଜିଲ୍ଲାର ଖଡ଼ିଆଲ କଲ୍ୟାଣ ମଣ୍ଡପଠାରେ ଇ ଉଲ୍ଗୁନେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯାଇଥିଲା। କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ଗୋଟିଏ କାର୍ଯ୍ୟକ୍ରମଟି ବରିଷ୍ଠ ନାଗରିକମାନଙ୍କର ମାହାଲିଆ ଆଖି ଆଉ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମ୍ବଲପୁର ଡାକ ମଣ୍ଡଳ ତରଫ ଆଜି ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅବସରରେ ଭିନ୍ ଭିନ୍ ଜାଗାରୁ ମାଟି ଆଉ ଚାଉଲ ସଂଗ୍ରହ କରାଯାଇଛି। ଏଥି ଡାକ ମଣ୍ଡଳର ଅଧିକାରୀ ଆଉ କର୍ମଚାରୀମାନେ ଠୁଲେଇଥିବା ମାଟି ଆଉ ଚାଉଲକେ ଅମୃତ ବାଟିକା ତିଆରି କରିବା ଲାଗି ଦିଲ୍ଲୀ ପଠାଯିବା। ବୌଦ୍ଧଠାରେ ଚାଲିଥିବା ହାଇସ୍କୁଲ ସ୍ତରୀୟ ବାସ୍କେଟ୍ବଲ୍ ପ୍ରତିଯୋଗିତାର ବାଲକ ବିଭାଗଟି ଭୁବନେଶ୍ୱର ଚମ୍ପିୟନ୍ ଆର୍ ଗଞ୍ଜାମ ଦଲ ରନର୍ସ ଅଫ୍ ହୋଇଛନ୍। ହେନ୍ତା ବାଲିକା ବିଭାଗଟି କଟକ ଦଲ ଚମ୍ପିୟନ୍ ହୋଇଥିବା ବେଳେ ଭୁବନେଶ୍ୱର ଟିମ୍ ରନର୍ସ ଅଫ୍ ହୋଇଛନ୍। ଇତି 15 ଜିଲ୍ଲାର ବାସ୍କେଟ୍ବଲ୍ ଟିମ୍ ଅଂଶଗ୍ରହଣ କରିଥିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଲର୍କିଠାରେ ଆଜି ଗୋଟିଏ ସଡ଼କ ଦୁର୍ଘଟଣା 3 ଜଣଙ୍କର ଜୀବନ ଯାଇଛି। ଏମାନେ ଗୋଟିଏ ବାଇକ୍ ବଲାଙ୍ଗୀର ଜିଲ୍ଲା ଲାଠୋରୁ ନୂଆପଡ଼ାକୁ ଆସୁଥିଲେ। ବାଇକ୍ଟା ଲର୍କି ପମ୍ପ ହାଉସ୍ନୁ ପିଟି ହେବାନୁ ଦୁର୍ଘଟଣା ହୋଇଥିଲା। ଘଟଣା ଜାଗାନ ଝନ୍କର ଜୀବନ ଯାଇଥିବା ବେଳେ ବାକି 2 ଜଣଙ୍କର କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରନ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ବନିଥିବା ଲଘୁଚାପର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ ବୁଧବାର ତକ୍ ବର୍ଷା ଲାଗି ରହିବ। ଏବେ କାଲି ତକ୍ 18 ଜିଲ୍ଲାର ଜବର ବର୍ଷା ଆଉ 7 ଜିଲ୍ଲାର ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଦେଶରୁ ମୌସୁମୀ ଫେରିବାର ପ୍ରକ୍ରିୟା ଜାରି ରହିଛି। ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ 628.23 ଫୁଟ ରହିଥିଲା। ଡ୍ୟାମ୍ କଣ୍ଟ୍ରୋଲ ରୁମ୍ରୁ ମିଳିଥିବା ସୂଚନା ଅନୁସାରେ ଏହି ସମୟଟି 6 ଗେଟ୍ ଦେଇକରି ଫି ସେକେଣ୍ଡ 1,36,715 ଘନଫୁଟ ପାଇଁ ମହାନଦୀକୁ ଛଡ଼ାଯାଉଛେ ଆଉ ଜଳଭଣ୍ଡାରକେ ଫି ସେକେଣ୍ଡ 1,24,010 ଘନଫୁଟ ପାଇଁ ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନଟି ସାରା ଦେଶ ପାଲିଥିଲା ସ୍ୱଚ୍ଛତା ହିଁ ସେବା ଅଭିଯାନ। ଦେଶ ଜିଏସ୍ଟି ସଂଗ୍ରହ ରେକର୍ଡ ଗଲା ବଛର ସେପ୍ଟେମ୍ବରରୁ ଏ ବଛର ସେପ୍ଟେମ୍ବର ମାସେ ବଢ଼ିଛି 10%। ଆନ୍ତର୍ଜାତୀୟ ବରିଷ୍ଠ ଦିବସ ଅବସରରେ ଭିନ୍ ଭିନ୍ ଠାନେ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଉ ଲଘୁଚାପର ପ୍ରଭାବଟି ରାଜ୍ୟ ଲାଗି ରହିଛି ବର୍ଷା। ଏବେ 24 ଘଣ୍ଟା ଭିତରେ ଜବର ବର୍ଷା ସମ୍ଭାବନା ଥିବାରୁ 7 ଜିଲ୍ଲାକେ ସତର୍କ ସୂଚନା ଜାରି। ଆଜି ଆଞ୍ଚଳିକ ଖବର ଶେଷ ହେଲା।